ଈଶ୍ୱରଙ୍କର ବାକ୍ୟ କହେ ଆମମାନେ ସମସ୍ତେ ପାପୀ, ଆଉ ଈଶ୍ୱର ପାପୀକୁ ପ୍ରେମ କରନ୍ତି କିନ୍ତୁ ପାପକୁ ନୁହେଁ। ତେଣୁକରି ପାପୀମାନଙ୍କୁ ରକ୍ଷା କରିବା ପାଇଁ ନିଜେ ଈଶ୍ୱର ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଜଗତକୁ ଆସିଲେ, ଆଉ ସେ ଆମମାନଙ୍କର ପାପ ନେଇ ସେ କାଲବରୀ କୁଶ ଉପରେ ବଳି ହେଲେ।
ବହି କଲା ଲହୁ ଧାର ପାପୀ ତୋ ପାଇଁ, ପାପୀ ତୋ ପାଇଁ, ଶେଷ ହେଲା ବଳିଦାନ ପାପୀ ତୋ ପାଇଁ। କଲବରୀ ବୁକେ ଝରିଲା ତପ ତରୁ ରୁଧିର ନୁହେ ସେ ପ୍ରେମର ଅମୃତ ଝର ଜଗତରେ ସେ ପ୍ରେମର ଜଗତରେ ସେ ପ୍ରେମର ତୁଳନା ନାହିଁ। ପାପୀ ତୋ ପାଇଁ, ପାପୀ ତୋ ପାପ ଶୂନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ ଦୀନହୀନ ହୋଇ ତୋତେ ସେ କଲେ ଧନବାନ ସେ ଧନର କଳନା ନାହିଁ। ପାପୀ ତୋ ପାଇଁ, ପାପୀ ତୋ ପାଇଁ।